ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଚନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ବିଜେପିର ବରିଷ୍ଠ ନେତା ଆର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜ ରାତି ପହଞ୍ଚବେ ଭୁବନେଶ୍ୱର। ଆଇବା କାଲ ବ୍ରହ୍ମପୁର ଆର୍ ନବରଙ୍ଗପୁର ନ କରବେ ଦଳୀୟ ପ୍ରଚାର। ରାଜ୍ୟ ବିଜେପିର ନିର୍ବାଚନୀ ଇସ୍ତାହାର ସଂକଳ୍ପ ପତ୍ରକେ ଉନ୍ମୋଚନ କଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ରାଜ୍ୟ 3 ନମ୍ବର ଖେପ୍ ନିର୍ବାଚନ ଲାଗି ଆଇବା କାଲ ହେଉଛି ନାମାଙ୍କନ ପ୍ରକ୍ରିୟାର ଶେଷ ଦିନ। ସମ୍ବଲପୁରର ମିଶନ ଫର ନେସନ କାର୍ଯ୍ୟକ୍ରମଟି ଯୋଗ ଦେଇଛନ୍ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ଆଉର୍ ଟିଡ୍ଲାଗଡ଼ ଆଜି ରେକର୍ଡ ହେଲା ରାଜ୍ୟର ସବୁନୁ ଜହତାତି। ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାନୁ ଦୁଇଦିନିଆ ଓଡ଼ିଶା ଗସ୍ତ ଆସୁଛନ୍। ପ୍ରଧାନମନ୍ତ୍ରୀ ଆଜି ରାତି 9:30 ଭୁବନେଶ୍ୱର ପହଞ୍ଚିକରି ରାଜଭବନର ରାତି ରହିବେ। ପ୍ରଧାନମନ୍ତ୍ରୀଙ୍କର ଗସ୍ତ ଲାଗି ସୁରକ୍ଷା ବନ୍ଦୋବସ୍ତି ଭୁବନେଶ୍ୱରର 20 ପ୍ଲାଟୁନ୍ ଫୋର୍ସ ଲାଗବେ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍। ଏହି ଗସ୍ତି ପ୍ରଧାନମନ୍ତ୍ରୀ ଆଇବା କାଲି ସକାଳେ ବ୍ରହ୍ମପୁର ସହର ପାଖର କନିସି ଆର୍ ମୈଦାନେ ନବରଙ୍ଗପୁର ଜିଲ୍ଲାର ଚିକିଲିଠାରେ ଦଳର ନିର୍ବାଚନ ସଭାତି ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଫେର୍ଘାଏ ଆଇବା 10 ତାରିଖ ଦିନ ଦୁଇଦିନିଆ ଓଡ଼ିଶା ଗସ୍ତ ଆଇବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ 10 ତାରିଖ ଉପରବେଳା ଭୁବନେଶ୍ୱର ପହଞ୍ଚିକରି ସେନ ଗୋଟେ ରୋଡ୍ ଶୋ କରିବେ ଆର୍ 11 ତାରିଖ ବଲାଙ୍ଗୀରନ ଗୋଟେ ସାଧାରଣ ସଭାତି ଉଦ୍ବୋଧନ ଦେବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଆମେ ଯାହା କହିଥିଲୁ ତାହା କରିଛୁ ଆର୍ ଯାହା ନାହିଁ କହିଥାଇ ହେଟା ବିଲ୍ କରିଛୁ ବୋଲି ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା କହିଛନ୍। ଆଜି ଭୁବନେଶ୍ୱରର ରାଜ୍ୟ ବିଜେପି ନିର୍ବାଚନୀ ଇସ୍ତାହାର ସଂକଳ୍ପ ପତ୍ର ଉନ୍ମୋଚନ କରିକି ସେ କହିଛନ୍ ଯେ ଆମର ଲାଗି ସଂକଳ୍ପ ପତ୍ର ଗ୍ୟାରେଣ୍ଟି କାଢ଼ାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ବିଜେପି ବିକାଶମୂଳକ ରାଜନୀତିଥି ବିଶ୍ୱାସ କରସି। ମୋଦିଙ୍କ ଶାସନକାଳଥି ଦେଶର 25 କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ଉପରକେ ଉଠିଛନ୍। ଶ୍ରୀ ନଡ୍ଡା ଉନ୍ମୋଚନ କରିଥିବା ରାଜ୍ୟ ବିଜେପିର ସଂକଳ୍ପ ପତ୍ରଥି ଚାଷୀମାନଙ୍କୁ ଧାନ କ୍ୱିଣ୍ଟାଲ ପିଛା 3100 ଟଙ୍କା ଦିଆଯିବା ସଙ୍ଗେ କଟନୀ ଛଟନୀ ପୂରା ବନ୍ଦ, ମହିଳାମାନଙ୍କ ଲାଗି ସୁଭଦ୍ରା ଯୋଜନାଥି ଫି ମହିଳାଙ୍କୁ 50,000 ଟଙ୍କା କେସ୍ ଭାଉଚର, ଦେଶର ସବୁ ମେଟ୍ରୋ ସିଟିନ ଓଡ଼ିଶା ଭବନ, ଶିଳ୍ପାଞ୍ଚଳ କରିଡର ବିକାଶ, କେନ୍ଦୁପତ୍ର ତୋଳାଲିମାନଙ୍କୁ 35% ଆର୍ ବନ୍ଧାଲିମାନଙ୍କୁ 10% ବୋନସ, ପିଏମ୍ ଆବାସ ଯୋଜନାଥି 15 ଲକ୍ଷ ଘର ତିଆରି, ବୁଣାକାର ସମ୍ମାନ ନିଧି ଯୋଜନାଥି ସହାୟତା ଆର୍ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବାର ବାଗି ପ୍ରତିଶ୍ରତିମାନ ଦିଆଯାଇଛି। ଏହି ସଂକଳ୍ପ ପତ୍ର ଉନ୍ମୋଚନ ଅବସରରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆର୍ ରାଜ୍ୟ ନିର୍ବାଚନ ଇସ୍ତାହାର କମିଟିର ମୁଖ୍ୟ ସମୀର ମହାନ୍ତି ଉପସ୍ଥିତ ଥିଲେ। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଇବା 8 ତାରିଖ ଦିନ ଓଡ଼ିଶା ଆସୁଛନ୍। ସେ ରାୟଗଡ଼ାନ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ। ସେନ୍ତା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଇବା 12 ତାରିଖ ଦିନ ଓଡ଼ିଶା ଗସ୍ତ ଆଇବେ ବୋଲି ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମର ସୂଚନା ଦେଇଛନ୍। ବିଜେଡ଼ିର ବରିଷ୍ଠ ନେତା ଆର୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଇବା କାଲ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଲାଗି ନୂଆପଡ଼ା ଜିଲ୍ଲା ଗସ୍ତ ଆସୁଛନ୍। ସେ ଖଡ଼ିଆଲଠାରେ କଳାହାଣ୍ଡି ଲୋକସଭା ଆର୍ ଖଡ଼ିଆଲ ବିଧାନସଭା ଆସନର ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ 3 ନମ୍ବର ଖେପ୍ ନିର୍ବାଚନ ଲାଗି ଆଇବା କାଲ ନାମାଙ୍କନ ପତ୍ର ଦାଖଲର ଶେଷ। ଇ ଖେପେ ପଶ୍ଚିମ ଓଡ଼ିଶାର ସମ୍ବଲପୁର ସହିତ ରାଜ୍ୟର କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଆର୍ ଭୁବନେଶ୍ୱର ଲୋକସଭା କ୍ଷେତ୍ର ଆର୍ ଇତାର ଅଧୀନତି ଥିବା 42ଟା ବିଧାନସଭା କ୍ଷେତ୍ର ଲାଗି ଆଇବା 25 ତାରିଖ ଦିନ ଭୋଟ୍ ହେବା। ସେନ୍ତା ରାଜ୍ୟ 2 ନମ୍ବର ଖେପ୍ ନିର୍ବାଚନ ଲାଗି ଆଇବା 20 ତାରିଖ ଦିନ ଭୋଟ୍ ହେବା। ହେତି ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, ବରଗଡ଼ ଆର୍ ସୁନ୍ଦରଗଡ଼ ସହିତ ରାଜ୍ୟର ଆସ୍କା ଆର୍ କନ୍ଧମାଳ ଲୋକସଭା କ୍ଷେତ୍ର ଆର୍ ସେତାର ଅଧୀନତି ଥିବା 35ଟା ବିଧାନସଭା କ୍ଷେତ୍ର ଲାଗି ଭୋଟ୍ ହେବା। ଏହି ଭୋଟ୍ ଲାଗି ଗଲା ମାସର 26 ତାରିଖରୁ ମୂଲ ହୋଇଥିବା ନାମାଙ୍କନ ଦାଖଲ ପ୍ରକ୍ରିୟା ଗଲା 3 ତାରିଖ ଦିନ ଶେଷ ହୋଇଛି। ଏହି ଖେପର ଲୋକସଭା ଆସନ ଲାଗି 47 ଜଣ ଆର୍ ବିଧାନସଭା ଆସନ ଲାଗି 298 ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍। ବିଧାନସଭା ଆସନ ଲାଗି ହୋଇଥିବା ନାମାଙ୍କନ ଦାଖଲଟି ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଆସନର ସବୁନୁ ଅତ୍କା 15 ଜଣ ପ୍ରାର୍ଥୀ ଥିବାବେଳେ ରାଉରକେଲା ଲାଗି 14 ଜଣ ପ୍ରାର୍ଥୀ ରହିଛନ୍। ସେନ୍ତା ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଲାଗି 13 ଜଣ, ସୁନ୍ଦରଗଡ଼ ଜିଲ୍ଲାର ବଣେଇ ଲାଗି 12 ଜଣ, ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଆର୍ ଝାରସୁଗୁଡ଼ା ଆଉ ବଲାଙ୍ଗୀର ଜିଲ୍ଲା ପାଟନାଗଡ଼ ବିଧାନସଭା ଆସନ ଲାଗି 10 ଜଣ ଲେଖା ପ୍ରାର୍ଥୀ ରହିଛନ୍। ଆଇବା କାଲି ନାମାଙ୍କନ ପତ୍ର ଫେରାଇ ନେବାର ଶେଷ ସମୟ ଆଉଥିରୁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ବାହାରବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସମ୍ବଲପୁର ନାଗରିକ ପରିଷଦ ତରଫ ମନ୍ଦଲିୟାର ସହରର ହୋଟେଲ ରିଭର ଇନ୍ ପରିସନ୍ନ ଏହା ଚିନି ମିଶନ ଫର ନେସନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ହେତି ଦେଶର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଅତିଥି ଭାବେ ଯୋଗ ଦେଇଛନ୍। ତାଙ୍କର ସଙ୍ଗେ ଦଳର ବରିଷ୍ଠ ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି କାର୍ଯ୍ୟକ୍ରମଟି ଉପସ୍ଥିତ ଅଛନ୍। ଇତାର ଆଗନୁ ଆଜି ସକାଳେ କଟକ ନ ହୋଇଥିବାର ବୁଦ୍ଧିଜୀବୀ ସମ୍ମିଳନୀଟି ବୈଦେଶିକ ମନ୍ତ୍ରୀ ଶ୍ରୀ ଜୟଶଙ୍କର ଯୋଗ ଦେଇକରି ଦେଶର ବୈଦେଶିକ ନୀତି ସଫଳ ହେଲେ ଦେଶର ଛବି ବିଶ୍ୱନ ପ୍ରତିଫଳିତ ହେବା ବୋଲି କହିଥିଲେ। ଭାରତୀୟ ଜାତୀୟ କଂଗ୍ରେସ ରାଜ୍ୟର ପାଞ୍ଚଟା ବିଧାନସଭା ଆସନର ପ୍ରାର୍ଥୀ ବଦଳିଛି। ସମ୍ବଲପୁର ଲୋକସଭା କ୍ଷେତ୍ରର ଆଠମଲ୍ଲିକ ବିଧାନସଭା ଆସନରୁ ଆଗନୁ ବିଜୟାନନ୍ଦ ଚାଉଲିଆ କଂଗ୍ରେସ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କର ଜାଗାନୁ ହିମାଂଶୁ ଚାଉଲିଆଙ୍କୁ ପ୍ରାର୍ଥୀ କରାଯାଇଛି। ସେନ୍ତା ପ୍ରାର୍ଥୀ ବଦଳାଯାଇଥିବାର ବାକି ବିଧାନସଭା ଆସନମାନଙ୍କ ଭିତରୁ ପୁରୀନୁ ଉମାବଲ୍ଲଭ ରଥ, ଜଲେଶ୍ୱରନୁ ସୁଦର୍ଶନ ଦାସ, ବରୀନୁ ଦେବାଶିଷ ନାୟକ ଆର୍ ଆଠଗଡ଼ନୁ ସୁଦର୍ଶନ ସାହୁଙ୍କୁ କଂଗ୍ରେସ ପ୍ରାର୍ଥୀ କରାଯାଇଛି। ଇତାର ଛଡ଼ା ନୀଳଗିରି ବିଧାନସଭା ଆସନରୁ କଂଗ୍ରେସ ଅକ୍ଷୟ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି। ଦେଶର ଦୂରିଆ ଇଲାକାମାନଙ୍କୁ ପ୍ରତିରକ୍ଷା ବାହିନୀ କାମ କରୁଥିବା ସର୍ଭିସ ଭୋଟର ଆର୍ ତାଙ୍କର ପତ୍ନୀ ଆର୍ ସ୍ୱାମୀ ଯେନ୍ତା ମତଦାନ କରିପାରିବେ ସେଥିଲାଗି ନିର୍ବାଚନ ଆୟୋଗଙ୍କ ତରଫ ପୋଷ୍ଟାଲ ବେଲେଟ୍ ସୁବିଧା ଦିଆଯାଇଛି। ଓଡ଼ିଶାନ ପହିଲା କ୍ଷେପେ ଭୋଟ୍ ହେବାରକେ ଯାଉଥିବା କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଆର୍ ବ୍ରହ୍ମପୁର ଲୋକସଭା କ୍ଷେତ୍ର ଆର୍ ତାର ଅଧୀନତି ଥିବାର ବିଧାନସଭା କ୍ଷେତ୍ରର ସର୍ଭିସ ଭୋଟରମାନଙ୍କ ଲାଗି ଇ ପୋଷ୍ଟାଲ ବେଲେଟ୍ ପଠା ସରିଛି। ରାଜ୍ୟର ସର୍ଭିସ ଭୋଟରମାନେ ଯେନ୍ତା ନିର୍ଭୁଲ ଭାବେ ସେମାନଙ୍କର ମତଦାନ କରିପାରିବେ ସେଥିଲାଗି ସବୁ ରକମର ବ୍ୟବସ୍ଥା କରାଯାଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଦଳ କହିଛନ୍। ରାଜ୍ୟ ଭୋଟ୍ଗଣତି ଯେନ୍ତା ନିର୍ଭୁଲ ଭାବେ ହୋଇପାରବା ହେଥିଲାଗି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫ ଭୁବନେଶ୍ୱରର ଗୋପବନ୍ଧୁ ପ୍ରଶାସନିକ ଏକାଡେମୀନ ଗୋଟିଏ ତାଲିମ କାର୍ଯ୍ୟକ୍ରମ ହୋଇଯାଇଛି। ହେତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଦଳ ଯୋଗଦେଇକରି ଭୋଟ୍ଗଣତି ବାବଦ ସବୁ ନିୟମ ଯେନ୍ତା ଠିକ୍ ଠିକ୍ ପାଳନ ହୋଇପାରବା ହେଥିଲାଗି ବ୍ୟବସ୍ଥା କରବାରକେ ଉପସ୍ଥିତ ଜିଲ୍ଲା ନିର୍ବାଚନ ଅଧିକାରୀ ଆର୍ ରିଟର୍ଣ୍ଣିଂ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରଶିକ୍ଷଣ କାର୍ଯ୍ୟକ୍ରମଟି ଉପସ୍ଥିତ ଅଧିକାରୀମାନଙ୍କୁ ଇଭିଏମ୍ ଆର୍ ଭିଭିପାଟ୍ ସାଙ୍ଗେ ପୋଷ୍ଟାଲ ବେଲଟ୍ର ଗନ୍ତି ପଦ୍ଧତି ଭାବେ ତାଲିମ ଦିଆଯାଇଥିଲା। ରାଜ୍ୟ ନିର୍ବାଚନ ପ୍ରକ୍ରିୟାକେ ସ୍ୱଚ୍ଛ, ମୁକ୍ତ, ଅବାଧ ଆଉ ନିରପେକ୍ଷ କରବାରକେ ନିର୍ବାଚନ ଆୟୋଗଙ୍କ ତରଫ ସାଧାରଣ ପର୍ଯ୍ୟବେକ୍ଷକ, ପୁଲିସ ପର୍ଯ୍ୟବେକ୍ଷକ ଆର୍ ବ୍ୟୟ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି। ସବୁ ପର୍ଯ୍ୟବେକ୍ଷକମାନଙ୍କ ନାଁ, ଠିକଣା ଆର୍ ଯୋଗାଯୋଗର ନମ୍ଘର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବ୍ସାଇଟ୍ରେ ଦିଆଯାଇଛି। ଇତାର ଛଡ଼ା ଜିଲ୍ଲା ନିର୍ବାଚନ ଅଧିକାରୀ ଆର୍ ଜିଲ୍ଲାପାଳମାନେ ବିଲ୍ ନିଜର ନିଜର ଜିଲ୍ଲାର ଦାୟିତ୍ୱତି ଥିବା ପର୍ଯ୍ୟବେକ୍ଷକମାନଙ୍କ ନାଁ, ଠିକଣା ଆର୍ ଯୋଗାଯୋଗ ନମ୍ଘର ପ୍ରକାଶ କରାଉଛନ୍। ନିର୍ବାଚନ ବାବଦ କେହିନି ଭିଲ୍ ଅଭିଯୋଗ ପର୍ଯ୍ୟବେକ୍ଷକମାନଙ୍କଠାରେ ଦାଖଲ କରାଯାଇପାରବା ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫ କୁହାଯାଇଛି। ମହାନ ବିପ୍ଳବୀ ଧରଣୀଧର ନାୟକଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ଜନଜାତି ଭାଇ ବହିନମାନଙ୍କର ଅଧିକାରର ସୁରକ୍ଷା ଆର୍ କଲ୍ୟାଣ ଲାଗି ବିପ୍ଳବୀ ଧରଣୀଧରଙ୍କ ସଂଗ୍ରାମୀ ଜୀବନ ସବୁବେଳେ ପ୍ରେରଣାର ଉତ୍ସ ହୋଇକି ରହିବା ବୋଲି ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଜରିଏ କହିଛନ୍। ସେନ୍ତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିପ୍ଳବୀ ଧରଣୀଧରଙ୍କୁ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ଅଲିଚିକି ଭାଷାର ଜନକ ଆର୍ ସାନ୍ତାଳୀ ଭାଷାର ମହାନ ସାହିତ୍ୟିକ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ତାଙ୍କର ଜୟନ୍ତୀ ଅବସରରେ ରାଜ୍ୟପାଳ ରଘୁବର ଦାସ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ରାଜ୍ୟପାଳ ସାମାଜିକ ଗଣମାଧ୍ୟମ ଜରିଏ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ତ୍ୟାଗ ଆର୍ ସାଧନା ବାବଦେ ଶ୍ରୋତା କରିଛନ୍। ଶ୍ରୀକ୍ଷେତ୍ର ପୁରୀନ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ପ୍ରସ୍ତୁତି ଜାରି ରହିଛି। ମହାପ୍ରଭୁଙ୍କ ରଥ ତିଆରି ଲାଗି ଗଲାକାଲି 3 ନମ୍ଘର ଖେପ କାଠ ପୁରୀ ପହଞ୍ଚିଛି। ଗଞ୍ଜାମ ଜିଲ୍ଲାର ଘୁମସୋନ୍ନୁ ଗୋଟିଏ ଟ୍ରେଲର୍ଟି 25 କଣ ଧୌରା କାଠ ଅଣାଯାଇଛି। ଆବା 10 ତାରିଖ ଅକ୍ଷିତୃତୀୟା ତିଥିଟି ମହାପ୍ରଭୁଙ୍କ ରଥ ତିଆରି କାମ ଅନୁକୂଳ କରାଯିବା। ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, ବୌଦ୍ଧ ଆର୍ ନୂଆପଡ଼ା ଜିଲ୍ଲାର ସହିତ ରାଜ୍ୟର 7ଟା ଜିଲ୍ଲାକେ ଗ୍ରୀଷ୍ମ ପ୍ରବାହ ଲାଗି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ କରାଇଛି। ସେଆଡ଼େ ଆଜି ଟିଟିଲାଗଡ଼ ରାଜ୍ୟ ଦିନର ସବୁନୁ ଜହତାତି 45 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଇତାର ସଙ୍ଗେ ରାଜ୍ୟର 12ଟା ଜାଗାର ତାତି 43 ଡିଗ୍ରୀ ସେଲ୍ସିୟସ୍ ଆର୍ 26ଟା ଜାଗାର ତାତି 40 ଡିଗ୍ରୀନୁ ଅଧିକା ରହିଥିଲା। ପଶ୍ଚିମ ଓଡ଼ିଶାର ବୌଦ୍ଧନ ଦିନର ସବୁନୁ ଜହତାତି 44.6, ନୂଆପଡ଼ାନ 44.4, ବଲାଙ୍ଗୀରନ 44.3, ଝାରସୁଗୁଡ଼ା ଆର୍ ଭବାନୀପାଟଣାନ 44, ସୋନପୁରନ 43.5, ସମ୍ବଲପୁରନ 43.4, ସୁନ୍ଦରଗଡ଼ 43, ରାଉରକେଲାନ 42.6, ବରଗଡ଼ 41.6 ଆର୍ ଦେବଗଡ଼ନ 39.5 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ବିଜେପିର ବରିଷ୍ଠ ନେତା ଆର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତି ପହଞ୍ଚବେ ଭୁବନେଶ୍ୱର। ଆଇବାକାଲ ବ୍ରହ୍ମପୁର ଆର୍ ନବରଙ୍ଗପୁରନ କରବେ ଦଳୀୟ ପ୍ରଚାର। ରାଜ୍ୟ ବିଜେପିର ନିର୍ବାଚନୀ ଇସ୍ତାହାର ସଂକଳ୍ପ ପତ୍ରକେ ଉନ୍କୋଚନ କଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ସମ୍ବଲପୁରନ ମିଶନ ଫର ନେସନ କାର୍ଯ୍ୟକ୍ରମଟି ଯୋଗ ଦେଇଛନ୍ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଆଉର୍ ଟିଲ୍ଲାଗଡ଼ ଆଜ ରେକର୍ଡ ହେଲା ରାଜ୍ୟର ସବୁନୁ ଜହତାତି। ଆଜି ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।